अति बड़ी जगन्नाथ दास कृत श्रीमद् भागवत तृतीय स्कंध नवम अध्याय।
ब्रह्म उवाच भोनाथ तोर गति मुही जानिली तोर भाव बही ए जीव तोर माया गति कहीं जानिबे तो भक्ति दृश्य अदृश्य तोर भाव देखेनी तोते के जानिब तोर उदरे मोर बास नित्य निरंजन प्रकाश मायारे गृहे बन माड़ी तू नाथ माया संगे मिली तुम्भ विश्वास नारायण मिथ्या जे सत्यर कारण देखिली लो तने ए भाग्य लाभ नहीं भीने आनंद गति रूपिकार अवधि वीर्ज रूप तोर तू विश्व सृष्टि मूल एक तो तू प्रकाश अनेक भूत इंद्रिय आत्मा तुही तो पादे आश्रे कली मुही तुझे संसार आदि मूण तो नाम भुवन मंगल धारणा ध्यान मन दे प्राणी तरंती ताहा ध्याई ভাগবত তু নাথ শ্রীমন্ত অনন্ত শ্রী বাসুদেব নমস্তুতে মন বচন ধ্যান মতে যে তোতে অনাদর করে নরক মধ্যে সে সঞ্চরে নিত্য সঙ্গে তার বাস যেভাবে হুয়ন্তি নিরাশ তো পাদ পদ্ম গন্ধ যার আঘাণ করে না সাদ্বার শ্রুতি যুগণে নাম শুণে যে অবাজিহা অগ্রে গুণে যোগ বড়ে যে প্রাণী নরহে নিশ্চলে এ সর্বভয় জহি নাশে সে সঙ্গ সঙ্গে যেহু মিশে তা পুণি ইন্দ্রিয় লাল সে ক্ষণক সুখ নাহিলে সে যত্ন করন্তি অবিরতে যে মাত্র তরিবে যে মন্তে ক্ষুধা পিপাসা শ্রমে বসি আত্মবন্ধন রূপে পেশি হত নিদাঘ বাত দৃষ্টি এনে ভ্রমন্তি প্রাণী ফুটি। দুর্ভার কালা নল দে কেবে তো পাদে ন রহে, এ দুঃখ দেখি মোর মন মনে কল্পই দিনু দিন। ইন্দ্রিয় অর্থে নিত্য জড়ে ঘোর সংকট অন্ধে পড়ে, যাবত সংসার ন তুটে সংসারে পুণি প্রাণী ফুটে। এতে নীলোক সুখ অর্থে পুণি ভ্রমন্তি সৃষ্টি পথে, দুঃখ সমুদ্রে পুণি মিশে যতন করে সুখ লেসে। ভবিষ্য আত্মা করি সর্ববিষয় চিত্তে ধরি, রাতে নিদ্রিত হই জেনে স্বপ্নে কল্পিত মায়া ভ্রমে, ভ্রমই মুনি কর মন তো মায়া বড়ে ভগবান, এণু তো সঙ্গে দেবী মুখ ইহ সংসারে পায়ে দুঃখ, তু ভাব যোগে সম্ভাবিত হৃদয় পদ্মরে উদিত, সর্বজীবরে তো বিহার তু পুণি তোতে অগোচর। যেতে তোতে পুণি ভাবে তো অনুগ্রহে সুখ লভে, নানা রূপরে উপহার তো আরাধনে যে বিচার, তু পুণি সর্বজন্তু দেহে প্রকাশ আদিত্যর প্রায়, কত প্রকাশ প্রসন্নে দেশনে আকাশ, সর্বহৃদরে অন্তরাত্মা কে লেখি পারে তো মহিমা, প্রাণীক মন কর্ম বলে দণ্ডে ন রহু নিশ্চলে। নানা ব্রত তপে সর্বশক্তি যে দেলি তোতে, তোর স্বরূপ চিতে চিন্তি এ মোহ ভবু তরি জানতি, এ মন্ত মহিমা তো হর ভো দেব তোতে নমস্কার, বিশ্ব উৎপত্তি স্থিতি নাশে তো লীলা স্বরূপে প্রকাশে, তো অবতার পুণি কর্মে নাম উচ্চারে যে বা ধর্মে, নিরতে গুণে যে বা মুখে বেগে তরন্তি মহাসুখে। ଅନେକ ଜନୀ ନ ଭ୍ରମନ୍ତି ନିର୍ଭୟ ବେଗେ ସେ ତରନ୍ତି ଅମୃତ ଲଭେ ଅପ୍ରମାଦେ ସୁଖେ ତରନ୍ତି ତୋ ପାଦେ ହେମନ୍ତ ପ୍ରଭୁ ପାଦ ତଳେ ଶରଣ ପଶିବ ନିଶ୍ଚଳେ ତୁ ନାଥ ପରମ ମଙ୍ଗଳ ତୋ ଆଭା ଆତ୍ମା ଅନ୍ତରାଳ ଭୁବନ ଦ୍ରୁମ ତୋ ମହିମା କେ ଜାଣିପାରେ ଅନ୍ତ ସୀମା ଏ ଜୀବ ଲୋକ ବିରତ ବିକ୍ରମ ମାର୍ଗେ ସୁଯନ୍ତ୍ରିତ ଅକୁଶଳ କର୍ମ ନିତ୍ୟ କଳ୍ପ ହି ନିଜ ଧର୍ମ ପ୍ରଥମେ ନାନା ଫଳ ଲାଭେ ତୋହର ଭଜନ ପ୍ରସ୍ତାବେ ତୋହର ଜୀବ ଆତ୍ମା ଜହି ତକ୍ଷଣେ ଛେଦୁ ଭାବ ଗ୍ରାହୀ ହେମନ୍ତେ ପ୍ରଭୁ ପାଦ ଗତେ ମୋ ନମସ୍କାର ବିରତେ ଭୋନାଥ ଜୀବନ ମୋହର ବେନୀ ପରାର୍ଧ ଅଧିକାର ସକଳ ଲୋକ ମନ ସ୍ଥିତି ସପ୍ତ ମଣ୍ଡଳେ ତୋ ବିଭୂତି ଅନେକ ପାପେ ଅଧିକାରୀ ତୋ ମାୟା ବଳେ ରୂପ ଧରି ତୁ ଅଧି ଯଜ୍ଞ ଦାମୋଦର ତୋ ପାଦେ ମୋର ନମସ୍କାର ପଶୁମାନବଙ୍କର ଦେହେ ଜୀବନ ରୂପେ ଦେବା ରହେ ଇଚ୍ଛାରେ ଲଭେ ନାନା କର୍ମ ଏଣୁ ତୁ ପୁରୁଷ ଉତ୍ତମ ଯେ ପଞ୍ଚଭୂତ ନିଦ୍ରାକୃତି ନିଦ୍ରା ଜାଗ୍ରତ ସ୍ୱପ୍ନ ସୁକ୍ତି ତାହାର ବଳେ ଜ୍ଞାନ ହାରି ଲୋକ ସଂସାରେ ପେଟ ଭରି ଜଳେ ତୋ ଶୟନ ଜୀବ ସଞ୍ଚରେ ଶ୍ରୁତି ସ୍ଥାନ ତ୍ରିଲୋକ ଉପକାର ପଦେ ମୋ ଜନ୍ମ ତୋର ନାଭି ମଧ୍ୟ ଏ ଯୋଗ ମାୟା ଅବସାନ ନମସ୍ତେ ନଳୀ ନଲୋଚନ ଜୟ ତୁ ଜୟ ଭଗବାନ ଅଶେଷ ଜନ୍ତୁଙ୍କ ଜୀବନ ତୋର ଆଦେଶ ଶିରେ ଧରି ମୁଁ ଏ ସଂସାରେ ଅଧିକାରୀ ଏ ଦଶ ଯୁଗୁ ଏ ସଂସାରେ ସର୍ଜୟ ଅଶେଷ ଶରୀରେ ଅନୁଗ୍ରହେ ମୁଁ ଏ ଦେହେ ସୃଷ୍ଟି କରିବି ପୂର୍ବ ପ୍ରାୟ ଭୋନାଥ ପରମ ପୁରୁଷ ଏ ଆତ୍ମା କୀର୍ତ୍ତି ତୋର ଯଶ ଅଶେଷ ଜନ୍ତୁଙ୍କ ଜୀବନ ତୁ ନାଥ ପରମ କାରଣ ପୁଣି ଗୃହୀତ ଅବତାରେ ଯେ ଅବା କରୁ ଏ ସଂସାରେ ସେ ଗୁଣ ଘେନି ସୃଷ୍ଟି ଅର୍ଥେ ଯେ ଅବା ହୋଇ ଭଜେ ମନ୍ତେ ସର୍ଜିବି ଆତ୍ମା ଯୋଗ ବଳେ ମୋ ଚିତ୍ତ ଯେ ମନ୍ତ ନିଶ୍ଚଳେ ଚରଣେ ଦୃଢ଼ ହୁଏ ଭୋନାଥ କର ତୁ ପାଏ ଦୁର୍ଗମ ପ୍ରଳୟ ଏ ଜଳେ ମୋ ଜାତ ତୋ ନା ଭିକମଳେ ବିଜ୍ଞାନ ଶକ୍ତି ଜହୁ ବହୁ ଏଣୁ ଅନନ୍ତ ତୁ ବୋଲାଉ ସଭ୍ରମେ ପଦ ଜଳେ ମୁହିଁ ଭ୍ରମୟୀ ତୋର ମାୟା ବହି ଦେଖିଲେ ତୋ ରୂପ ଗର୍ବିତ ଯେ ରୂପେ ନିଗମ କଳ୍ପିତ ଅଶେଷ କରୁଣା ସାଗର ଭୋନାଥ ମହିମା ତୋହର ଥରେ ମନ୍ଦହାସ ଦେଖି ମୋହର ମନ ତୋଷ ଏ ବିଶ୍ୱ ସଂସାର କୁଶଳେ ମୁଁ ଜେଣୁଥିଲି ମହାଜଳେ ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ ମୁଁ ହିଁ ଭାଳଇ ଅବିରତେ ତୁ ନାଥ ମଧୁର ବଚନେ ଚିନ୍ତା ହରିଲୁ ମୋର ମନେ ମୈତ୍ରେୟ ଉବାଚ ମନ୍ତେ ସଭ୍ରମ ବଚନେ ଶୁଭି ଦୂର ଶୁଣି ସାବଧାନେ ନିର୍ମଳ ଦିବ୍ୟ ଅନୁଭବେ ନିଗମ ବଚନ ପ୍ରସ୍ତାବେ ନାନା ପ୍ରକାରେ କରେ ସ୍ତୁତି ଜନ୍ମ ମନୁଷ୍ୟ ବେଦପତି ଅନ୍ତେ ଗୋବିନ୍ଦ ଭାବ ଘେନି ସେ ପଦ୍ମ ମଧ୍ୟ ହେଲା ତୁନି ହେମନ୍ତେ ବ୍ରହ୍ମା ମନ ଜାଣି ଦୟା ସାଗର ଚକ୍ର ପାଣି ବିଷାଦେ ନିତେ ସେ ଭାଳଇ ପ୍ରଳୟ ଜଳ ମଧ୍ୟ ରହି ସେ ଲୋକନାଥ ଚିନ୍ତା କରି ଭାଳଇ ମନେ ଖେଦ ଭରି ସେ ଚିନ୍ତା ଜାଣି ଭଗବାନ କୋମଳ ଗଭୀର ବଚନ ବ୍ରହ୍ମାର ମନ ଜାଣି ହରି କହନ୍ତି ପ୍ରଭୁ ଦୟିତାରୀ ଶ୍ରୀ ଭଗବାନ ଉବାଚ ବେଦ ଗର୍ଭା ବ୍ରହ୍ମା ଦେଖ ବେଗେ ତୁ ଛାଡ଼ ମନୁ ଦୁଃଖ ତୁ ଯେ କଳ୍ପିତ ମାଗୁ ମୋତେ ଆଗେ ମୁଁ କହୁ ଅଛି ତୋତେ ତୁ ଏବେ ତପେ କରୁ ଆଶା ମୋ ବିଦ୍ୟା ବଳେ ତୋ ଭରସା ଏ ତପ ଯୋଗେ ବିଦ୍ୟା ବଳେ ସୃଷ୍ଟି ତୁ କରୁ ମହାଦଳେ ଆତ୍ମା ନିଯୋଗେ ରାଜ୍ୟ କର ଯେବେ ଭବିଷ ସଂସାର ସର୍ବେ ଦେଖିବୁ ମୋର ଦେହେ ମୋତେ ଦେଖିବୁ ସର୍ବମୟେ ବସେ ସର୍ବ ପ୍ରାଣୀ ମନେ ଇନ୍ଧନ ମଧ୍ୟ ଅଭିଜେନେ ମୋତେ ଦେଖିଲେ ବେଦବର ତୋର ସଂଶୟ ଜୀବ ଦୂର ଭୂତ ଇନ୍ଦ୍ରିୟ ଗୁଣ ବଳେ ହେମନ୍ତେ ଶ୍ରବଣେ ନିଶ୍ଚଳେ ଯେବେ ଦେଖଇ ବେଦ ମୋତେ ସ୍ୱରାଜ୍ୟ ରହେ ସେ ନିଶ୍ଚିନ୍ତେ କର୍ମ ଭାବନା ନାନା ମୋତେ ଏ ସୃଷ୍ଟି ସଜୀ ବୁଝେ ମନ୍ତେ ମୋ ଅନୁଗ୍ରହେ ତୋର ମନ କେବେ ହିନ ଭାସିବୁ ଆନ ଯେ ମୋହର ଦେହେ ମନ ଦେଇ ସର୍ଜିବୁ ପ୍ରଜାଜନ ମୁଁ ଯେ ସଂଶୟ ଚିତ୍ତେ କହି କମଳ ଜଳ ମଧ୍ୟ ଯାଇ ତୋହର ମନେ ଇଚ୍ଛା କଲୁ ଅନେକ କାଳ ତୁ ଭ୍ରମିଲୁ ଦୟା ବସିଲା ମୋର ମନେ ବାହାରେ ଦେଖାଇଲି ଛାନେ ତୁ ଯେତେ କଲୁ ମୋତେ ସ୍ତୁତି କହିବା ଶୁଣ ବେଦପତି ଯେତେ ସୁନିଷ୍ଠା ତୋର ଦେହେ ଲଭିଲୁ ମୋର ଅନୁଗ୍ରହେ ପ୍ରୀତ ହୋଇଲି ମୁଁ ତୋତେ କଲ୍ୟାଣ ଲଭ ତୁ ଜଗତେ ଏ ସ୍ତୋତ୍ରେ ମୋତେ ଯେ ଭଜିବ ସଂସାରୁ ଭୟ ସେ ନାସିବ ପଣ୍ଡିତ ଯୋଗ ଯଜ୍ଞ ମୋତେ ଜ୍ଞାନ ବୈରାଗ୍ୟ ଉପଗତେ ଏଣେ ନିସ୍ତାର ପ୍ରାଣୀ ଲଭେ ମୋର ନିଶ୍ଚଳ ପ୍ରିୟ ଭାବେ ମୁଁ ଆତ୍ମା ଜଗତ ଈଶ୍ୱର ସଂଶୟ ଚିତେ ଅଗୋଚର ଏଣୁ ଯେ ମୋ ବିଷୟ ଭଜେ ସ୍ୱଭାବେ ସର୍ବ ମାୟା ତେଜେ ପାରେ ଆତ୍ମା ଜ୍ଞାନ କରେ ନଗୁଡ଼େ ସଂସାର ସାଗରେ ଯେ ପ୍ରାଣୀ ମୋର ଦେହେ ଥିଲେ ପ୍ରଳୟ ଜଳେ ନାଶ ଗଲେ ତାହାଙ୍କ ଭ୍ରମଣ ଆୟତେ ଗୁଣ ପ୍ରକାଶ ଏ ଜଗତେ ହେମନ୍ତ ବ୍ରହ୍ମା ଆଗେ କହି ଅନ୍ତର ହେଲେ ଭାବଗ୍ରାହୀ ସେ ହରିଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ସେ ହରିଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ
ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ବ୍ରହ୍ମସ୍ତବ ବର୍ଣ୍ଣନେ ନାମ ନବମ ଅଧ୍ୟାୟଃ।